ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବାଲିଘାଟ ନିଲାମ ପ୍ରକ୍ରିୟା ବନ୍ଦ ହେବା ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଏନ୍ସିସିର 78ତମ ପ୍ରତିଷ୍ଠା ଦିବସ। ଗୋଆରେ ଆୟୋଜିତ 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଚତୁର୍ଥ ଦିବସରେ ନାରୀ ଶକ୍ତି ଆଧାରିତ ବିଭିନ୍ନ ଚଳଚ୍ଚିତ୍ର ହେଉଛି ପ୍ରଦର୍ଶିତ ଏବଂ ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। ରାଜ୍ୟରେ ବାଲିଘାଟ ନିଲାମ କରାଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାଲିର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ନିର୍ଦ୍ଧାରଣ କରାଯିବା ପରେ ବାଲିଘାଟ ନିଲାମକୁ ବନ୍ଦ କରାଯିବ। ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କାରେ ବାଲି ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଗୃହ ଯୋଜନାରେ ଘର ତିଆରି କରୁଥିବା ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇ ଦିଆଯିବା ସହ ଏମ୍ଏସ୍ପି ଛାଡ଼ କରାଯିବ। ବାଲି ଚୋରାଚାଲାଣ ରୋକିବା ପାଇଁ ଜଙ୍ଗଲ ବିଭାଗଠାରୁ ଆରମ୍ଭ କରି ଅତିରିକ୍ତ ତହସିଲଦାରଙ୍କ ପର୍ଯ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଲଘୁ ଖଣିଜ ପଦାର୍ଥ ପ୍ରସଙ୍ଗକୁ ନେଇକରି 6ଟା ନିଷ୍ପତ୍ତି ହୋଇଛି। ଏଟାକୁ କ୍ୟାବିନେଟ୍କୁ ଆସିବାର ପୂର୍ବରୁ ମଧ୍ୟ ମାନ୍ୟବର ଖଣି ମନ୍ତ୍ରୀ ଏବଂ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ କ'ଣ କ'ଣ ସମ୍ଭାବ୍ୟ ସଂଶୋଧନର ଆବଶ୍ୟକତା ଅଛି ଏବଂ ଲୋକଙ୍କର ସ୍ୱାର୍ଥକୁ ଦେଖିକରି କ'ଣ କ'ଣ ଏସ୍ଓପି ଜାରି କରିବାର ଅଛି। ଆଉ ବାଲିଘାଟ ନିଲାମ ହେବ ନାହିଁ। ନିଲାମରେ ଅଂଶଗ୍ରହଣ କରୁଥିବା ଠିକାଦାରମାନେ ଦର ଯେତିକି ନେବେ ସେମାନେ ସ୍ୱାଭାବିକ ଭାବରେ ମାର୍କେଟକୁ ଆସିଲା ପରେ ଦର ଆହୁରି ବଢ଼ିବ। ତେଣୁ ପ୍ରତ୍ୟେକ ବାଲିଘାଟର ଅଫ୍ସେଟ୍ ପ୍ରାଇସ୍ ଠାରୁ ଅଧିକ କେହି ନେଇପାରିବ ନାହିଁ।
ସେବା, ପ୍ରତିବଦ୍ଧତା, ଶୃଙ୍ଖଳା ଓ ଦେଶପ୍ରେମର ସର୍ବଶ୍ରେଷ୍ଠ ନିଦର୍ଶନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର 78ତମ ପ୍ରତିଷ୍ଠା ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଏନ୍ସିସି ଦେଶର ଯୁବଶକ୍ତି ଏବଂ ସମ୍ଭାବନାର ଦୃଢ଼ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରତିରକ୍ଷା ସଚିବ ରାଜେଶ କୁମାର କହିଛନ୍ତି। ଆଗାମୀ ଦିନରେ ସରକାର ଏନ୍ସିସିର ସଂଖ୍ୟାକୁ 17ରୁ 20 ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜାତୀୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଏନ୍ସିସିର ଭୂମିକାକୁ ବିସ୍ତାର କରିବା ପାଇଁ ଏହି ଯୋଜନା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି। ଦେଶର 700ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଏନ୍ସିସିର ଉପସ୍ଥିତି ରହିଛି। ସେମାନଙ୍କ ମଧ୍ୟରୁ 40% ମହିଳା ପ୍ରଶିକ୍ଷାର୍ଥୀ ରହିଛନ୍ତି। ସୂଚନାଥାଉ କି 1947 ଦେଶ ସ୍ୱାଧୀନ ହେବା ପରେ 1948 ଏନ୍ସିସିର ପ୍ରତିଷ୍ଠା କରାଯାଇଥିଲା। ପ୍ରତିବର୍ଷ ନଭେମ୍ବର ମାସ 4 ରବିବାର ଦିନ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଆତ୍ମବିଶ୍ୱାସୀ, ସ୍ଥିର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବକୁ ଉଦ୍ରେକ କରିବାରେ ଏନ୍ସିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ଏନ୍ସିସିର ଦୃଢ଼ ଅନୁଶାସିତ ମନୋଭାବ ଏବଂ ଅଟଳ ସମର୍ପଣକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। ଦେଶରେ ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ତଥା ସୁସଂହତ କରିବା ଉଦ୍ଦେଶ୍ୟରେ ସରକାର 4ଟି ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା ମଜୁରୀ ସଂହିତା 2019, ଔଦ୍ୟୋଗିକ ସମ୍ପର୍କିତ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟାବସ୍ଥା ସଂହିତା 2020। ଏହି ସଂହିତାଗୁଡ଼ିକ ମାଧ୍ୟମରେ ବୈଶ୍ୱିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ଏବଂ ଠିକ୍ ସମୟରେ ମଜୁରୀ ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ସର୍ବସାଧାରଣ ବିଶେଷକରି ମହିଳା ଓ ଯୁବବର୍ଗଙ୍କ ଲାଗି ଆର୍ଥିକ ସୁଯୋଗ ସୁନିଶ୍ଚିତ କରାଯାଇପାରିବ। ନୂତନ ଭାବେ ଲାଗୁ କରାଯାଇଥିବା ଆଇନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ବୋଲି ବଲାଙ୍ଗୀରର ସତ୍ୟନାରାୟଣ ଦାସ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି।
ଓଜିଏସ୍ ଉପରେ ଯେଉଁ କୋଡ୍ ଗୁଡ଼ାକ ନୂଆ ରିଫର୍ମ ହେଇକି ତିଆରି ହେଇଛି, ଏହା ଲେବର ମାନଙ୍କର ପାଇଁ ବହୁତ ଭଲ ରିଫର୍ମ। ଓଜିଏସ୍ କୋଡ୍ ଅଛି, 2020 ତାଙ୍କର ସୋସିଆଲ ଡେଭଲପମେଣ୍ଟ କେମିତି ହେଇପାରିବ ତା ଉପରେ କୋଡ୍ ଅଛି, ଆଉ ତାଙ୍କର ସେଫ୍ଟି, ହେଲ୍ଥ ଆଉ କେମିତି ସେମାନେ ଭଲ ହିସାବରେ ୱାର୍କ କରିପାରିବେ, ତାଙ୍କର ଅଧିକାର ସେମାନେ ସାବ୍ୟସ୍ତ କରିପାରିବେ, ସେହିପରି ନୂଆ ନୂଆ କୋଡ୍ ଗୁଡ଼ାକ ତିଆରି ହେଇଛି। ସେମାନଙ୍କର ନିହାତି ଏହି କୋଡ୍ ଦ୍ୱାରା ବେନିଫିଟ୍ ହିଁ ହେବେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମବାର୍ଷିକୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ବିଧାନସଭା ପରିସରରେ ଥିବା ସ୍ୱର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ହୀରାକୁଦ ବନ୍ଧ ନିର୍ମାଣ, ବୁର୍ଲା ବୈଷୟିକ ମହାବିଦ୍ୟାଳୟ ପ୍ରତିଷ୍ଠା ଏବଂ ଓଡ଼ିଆ ଭାଷାକୁ ସରକାରୀ ଭାଷାରେ ପରିଣତ କରିବା ପାଇଁ ସ୍ୱର୍ଗତ ଚୌଧୁରୀଙ୍କର ନେତୃତ୍ୱ ଅବିସ୍କରଣୀୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅପରାହ୍ନରେ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଉଛନ୍ତି। ଆନନ୍ଦପୁରରେ ଏକ ଘରୋଇ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଇକଲାଠାରେ ରାଇଜିଂ ଷ୍ଟାର ଦ୍ୱାରା ଆୟୋଜିତ ସପ୍ତମ ଜାତୀୟ କଳିଙ୍ଗ କପ୍ ଫୁଟବଲ ପ୍ରତିଯୋଗିତାର ଉଦ୍ଯାପନୀ ମ୍ୟାଚ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନଶୁଣାଣି କରିବେ। ଗତ ସେପ୍ଟେମ୍ବର 8 ତାରିଖରେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ କରିଥିଲେ ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଆରେ 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025ର ଆଜି ଚତୁର୍ଥ ଦିବସରେ ବିଭିନ୍ନ ଆଲୋଚନାଚକ୍ରରେ ଚଳଚ୍ଚିତ୍ରର ସୃଜନଶୀଳତା ଏବଂ ବୈଷୟିକ ଦୃଷ୍ଟିକୋଣ ଉପରେ ଆଲୋଚନା ଜାରି ରହିଛି। ଚଳଚ୍ଚିତ୍ର ନିର୍ମାତା ଡିମ୍ପଲ ଡୁଗରଙ୍କ ଦେଶାତ୍ମବୋଧକ ଚଳଚ୍ଚିତ୍ର ଲୋକମାତା ଦେବୀ ଅହଲ୍ୟାବାଇ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରଟି ମାଲୱାର ରାଜବଂଶର ଶାସକ ଦେବୀ ଅହଲ୍ୟାବାଇ ହୋଲକରଙ୍କର ଜୀବନୀ କାହାଣୀ ଉପରେ ଆଧାରିତ। ଚଳିତ ବର୍ଷ ଆଇଏଫ୍ଏଫ୍ଆଇ ନବସୃଜନ ଏବଂ ସମାବେଶିତାକୁ ପ୍ରତିଫଳିତ କରୁଥିବାବେଳେ 50ରୁ ଉର୍ଦ୍ଧ୍ୱ ମହିଳା ନିର୍ଦ୍ଦେଶିକାଙ୍କ ଚଳଚ୍ଚିତ୍ରକୁ ସ୍ଥାନିତ କରିଛି। ଏହି ଚଳଚ୍ଚିତ୍ରଗୁଡ଼ିକରେ ନାରୀ ଶକ୍ତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଯାଉଛି। ମହୋତ୍ସବରେ ଆସାମର ଲୋକପ୍ରିୟ କଳାକାର ନିର୍ଦ୍ଦେଶକ ଓ ସଙ୍ଗୀତଜ୍ଞ ସ୍ୱର୍ଗତ ଜୁବିନ୍ ଗର୍ଗଙ୍କ ଅଭିନୀତ ଚଳଚ୍ଚିତ୍ର ଶିକାରକୁ ପ୍ରଦର୍ଶିତ କରାଯାଇଛି। ଏଥିରେ ଆଞ୍ଚଳିକ ଚଳଚ୍ଚିତ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦର୍ଶାଯାଇଛି। ଚଳିତ ବର୍ଷ ମହୋତ୍ସବରେ ବିଭିନ୍ନ କର୍ମଶାଳା ଏବଂ ମାଷ୍ଟର କ୍ଲାସ୍ର ଆୟୋଜନ କରାଯାଇଛି। ପ୍ରଥମଥର ପାଇଁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଏକ ଚଳଚ୍ଚିତ୍ର ହାକାଥନ୍ ଅନୁଷ୍ଠିତ ହେଉଛି, ଯେଉଁଥିରେ ନବସୃଜନକୁ ଅନୁସନ୍ଧାନ କରି ସିନେମା ଭଳି ସୃଜନଶୀଳ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ମହୋତ୍ସବରେ 80ରୁ ଅଧିକ ଦେଶର ପ୍ରତିନିଧି ଯୋଗ ଦେଇଥିବାବେଳେ 270ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଉଛି। ଓଡ଼ିଶାର ବରିଷ୍ଠ ସିନେ ସମୀକ୍ଷକ ତଥା ଗବେଷକ ସୂର୍ଯ୍ୟ ଦେଓ ଯୋଗଦେଇ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ଓଡ଼ିଆ ଚଳଚ୍ଚିତ୍ରଟିଏ ଯାଇ ସେଠି ପ୍ରିମିୟର କରିବା, ପ୍ରିମିୟର ହବା ଆମ ଓଡ଼ିଆ ମାନଙ୍କ ପାଇଁ ନିହାତି ଭାବରେ ଏକ ସୁଖବର ଏବଂ ଗର୍ବର ବିଷୟ। ବିନ୍ଦୁ ସାଗର ସେ ବାସ୍ତବବାଦର ଚଳଚ୍ଚିତ୍ର ସେଠି ପ୍ରଦର୍ଶିତ ହବା ବା ଓଡ଼ିଶାର ପ୍ରତିନିଧିତ୍ୱ ହବା ଗାଲା ପ୍ରିମିୟର ଆମ ପାଇଁ ଗର୍ବ, ଏବଂ ସେଠି ବି ଜଣାପଡ଼ିବ ଯେ ଆମ ଓଡ଼ିଶାରେ ଯୋଉ ସବୁ ଫିଲ୍ମ ହଉଛି ଆମେ ବି ପଚାରି ନାହୁଁ, ଆମର ମାଟିକୁ ନେଇକି ଭୂମିକୁ ନେଇକି ଆମେ ବି ପ୍ରେଜେଣ୍ଟ କରୁ ଯେ କେମିତି ଆମର ସ୍ପିରିଚୁଆଲିଟି ଆମର କଲ୍ଟକୁ କେମିତି ସେମାନେ ଏକ୍ସପ୍ଲୋର କରୁଛନ୍ତି ସିନେମାରେ।
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ, ଜିଲ୍ଲା ତଥା ତାଲୁକ ସ୍ତରୀୟ ଆଇନସେବା କମିଟି ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମକଦ୍ଦମାଗୁଡ଼ିକର ସହମତି ଭିତ୍ତିରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯିବ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପୀରଜାହାନିଆ ଉପକୂଳ ସମୁଦ୍ର ଭିତରକୁ ପର୍ଯ୍ୟଟକଙ୍କୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଦେବୀନଦୀ ପାର୍ଶ୍ୱବର୍ତ୍ତୀ ପୀରଜାହାନିଆ ସମୁଦ୍ର କୂଳରେ ଗୁମ୍ଭୀର ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଆଶା ଓ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ଯାଇ କୁଷ୍ଠ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି। ରୋଗ ଚିହ୍ନଟ ପରେ ଚିକିତ୍ସା ଏବଂ ପୁନଃକ୍ଷମ ଅସ୍ତ୍ରୋପଚାର ସରକାରୀ ଡାକ୍ତରଖାନାରେ ମାଗଣାରେ କରାଯିବ। ସରକାରଙ୍କ ପକ୍ଷରୁ ଅସ୍ତ୍ରୋପଚାର କରାଯାଇଥିବା ରୋଗୀଙ୍କୁ 12,000 ଟଙ୍କା ପାରିଶ୍ରମିକ ଭରଣା ତଥା ଗସ୍ତ ଖର୍ଚ୍ଚ ବାବଦକୁ 1,500 ଟଙ୍କା ପ୍ରଦାନ କରାଯାଉଛି। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ମାଟିପକାଠାରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ବାରବାଟୀ ଷ୍ଟାଡିୟମରେ ଏହା ହେବ ଚତୁର୍ଥ ଅନ୍ତର୍ଜାତୀୟ ଟି20 ମ୍ୟାଚ୍। ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବରୁ ବାରବାଟୀରେ 3ଟି ଟି20 ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ 3ଟି ଯାକ ମ୍ୟାଚ୍ ଖେଳି ଗୋଟିଏ ମ୍ୟାଚ୍ ଜିତିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବାଲିଘାଟ ନିଲାମ ପ୍ରକ୍ରିୟା ବନ୍ଦ ହେବା ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଏନ୍ସିସିର 78ତମ ପ୍ରତିଷ୍ଠା ଦିବସ। ଗୋଆରେ ଆୟୋଜିତ 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଚତୁର୍ଥ ଦିବସରେ ନାରୀଶକ୍ତି ଆଧାରିତ ବିଭିନ୍ନ ଚଳଚ୍ଚିତ୍ର ହେଉଛି ପ୍ରଦର୍ଶିତ ଏବଂ ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।